ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱରର 150 ନୂଆ 108 ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଲ ବିବାଦ ଉଚ୍ଚସ୍ତରୀୟ କମିଟିର ବସଲା ପହିଲା ବୈଠକ। ଆଲୋଚନା ଜରିଏ ବିବାଦର ସମାଧାନ ଲାଗି ସଭେ ସହମତ କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର 108 ଏସ୍ସିବିସି ସମ୍ପ୍ରଦାୟକେ କେନ୍ଦ୍ରୀୟ ଓବିସି ତାଲିକାଥି ସାମିଲ କରବାର୍କେ କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆଇବା କାଲିଠାନୁ ହେବା ମୂଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଜି 150 ନୂଆ 108 ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍। ରାଜ୍ୟ ସ୍ୱାସ୍ଥ୍ୟ ସେବାକେ ତୁର୍ତ୍ତି କରବାର୍ ଲାଗି ଖେପ୍ ଖେପ୍ କରି ସ୍ୱାସ୍ଥ୍ୟ ବିଭାଗ ତରଫୁ 111 କୋଟି ଟଙ୍କା ଖର୍ଚ୍ଚାର୍ଥି 428 ନୂଆ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟଥି ବ୍ୟବହାର କରାଯିବା। ଇତାର ସହିତ ଦୁର୍ଘଟଣାଥି ଖରାପ ହୋଇଥିବା ଆମ୍ବୁଲାନ୍ସକେ ବଦଲାଯିବାର ସହିତ ବାଣିଜ୍ୟ ପରିବହନ ବିଭାଗର ବିମାନ ବନ୍ଦରଥି ବ୍ୟବହାର ଲାଗି 5 ଆମ୍ବୁଲାନ୍ସ ଆଉ ଝାରସୁଗୁଡ଼ା ହୃଦ୍ରୋଗ ହସ୍ପିଟାଲ ଲାଗି 2 ଆମ୍ବୁଲାନ୍ସ ବ୍ୟବହାର କରାଯିବା। ରାଜ୍ୟ ସ୍ୱାସ୍ଥ୍ୟ ସେବାକେ ଆହୁରି ବରକସ କରବାର ଲାଗି ପୁରୁଣା ଆମ୍ବୁଲାନ୍ସମାନଙ୍କୁ ବଦଲାଯାଇକରି ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
30 ଜିଲ୍ଲାରେ ସମୁଦାୟ 866 ଯାନବାହନ ଏ ସ୍ୱାସ୍ଥ୍ୟ ସେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ଅଛି ଆଉ ମାଗଣାରେ ଏହା ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଉଛି ଏବଂ ଏମାନଙ୍କ ଭିତରୁ ଯୋଉ 449 ଅଛି ମୌଳିକ ଜୀବନ ସହାୟତା ଏବଂ 411 ଉନ୍ନତ ଜୀବନ ସହାୟତା ଏ ଆମ୍ବୁଲାନ୍ସ ଏବଂ 6 ବୋଟ ଆମ୍ବୁଲାନ୍ସ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆମର ଯୋଉଟା 108 ଆମ୍ବୁଲାନ୍ସ ଯୋଉଟା ଅଛି ସେଥିରେ ଆପଣଙ୍କର ଯୋଉ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଅସୁସ୍ଥ ଶିଶୁ ସେମାନେ କେମିତି ପରିବହନ ହେଇକିରି ଜନନୀ ଏକ୍ସପ୍ରେସ ଅଧୀନରେ ଯୋଉ ସ୍ୱତନ୍ତ୍ର ଭାବରେ କିଛି ଆମ୍ବୁଲାନ୍ସକୁ ରଖାଯାଇଛି ଆଉ ସେଥିରେ ମଧ୍ୟ ତାର ସେବା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେଇକିରି ସେବା କାର୍ଯ୍ୟ ଚାଲୁ ରହିଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଏକାମ୍ର ବିଧାୟକ ବାବୁ ସିଂ ଆଉ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଲ ବିବାଦ ବାବଦ ଉଚ୍ଚସ୍ତରୀୟ କମିଟିର ପହିଲା ବୈଠକ ଆଜି ଭୁବନେଶ୍ୱର ରାଜୀବ ଭବନର ହୋଇଯାଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିବା ବେଳେ କମିଟିର ସବୁ ସଦସ୍ୟ ଉପସ୍ଥିତ ଥିଲେ। ମହାନଦୀର ପାଣିକୁ ନେଇକରି ଓଡ଼ିଶା ଓ ଛତିଶଗଡ଼ ଭିତରେ ଲାଗିଥିବା ବିବାଦର ସମାଧାନ କରିବାର ଦିଗେ ବୈଠକଟି ଆଲୋଚନା ହୋଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ହେଉଛି କୋଟି କୋଟି ଲୋକଙ୍କ ଜୀବନରେଖା ଆଉ ଇତର ସୁରକ୍ଷା ଲାଗି ସମକର ମିଲିତ ଚେରେଷ୍ଟା ଜରୁରୀ ଆଏ। ଆଜିର ବୈଠକଟି ସବୁ ସଦସ୍ୟମାନଙ୍କୁ ମହାନଦୀ ବିବାଦ ପ୍ରସଙ୍ଗତି ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ଛତିଶଗଡ଼ ସାଙ୍ଗେ ଏପ୍ତକ ହୋଇଥିବା ଆଲୋଚନା ବାବଦେ ସୂଚନା ଦିଆଯାଇଥିଲା। କମିଟିର ଆଇବା ବୈଠକ ଆଗୁନୁ ସବୁ ସଦସ୍ୟମାନଙ୍କୁ ଦରକାରୀ କାଗଜପତ୍ର ଯୋଗାଇ ଦିଆଯିବା। ଆଲୋଚନା ଜରିଏ କେନ୍ତା କରି ବିବାଦର ସମାଧାନ ହୋଇପାରିବା ସେ ଦିଗେ କମିଟି ଆଗ୍କେ ବଢ଼ବା ଇଥି ସଭେ ସହମତ ହୋଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇକରି ଆଜି ଭୁବନେଶ୍ୱରର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ରାଜସ୍ୱ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇକରି ରାଜ୍ୟ ଚାଲିଥିବା ଧାନଘିନା ପ୍ରକ୍ରିୟାକେ ଆହୁରି ସହଜ ଆଉ ସରଳ କରବାର ଦିଗେ ଆଲୋଚନା କରିଛନ୍। ଏଛେନ୍ତ 85,183 ଜଣ ଚାଷୀଙ୍କ ନୁ 385,405 ଟନ୍ ଧାନ ଘିନା ଯାଇଛି। ସାମାଜିକ ସମାନତା ହିଁ ବିକଶିତ ଓଡ଼ିଶାର ମୂଲ ବିନ୍ଦୁ ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରର ଆଜି ଟଣେଇ ସନ୍ଦେହତି ନିର୍ଯାତନା ଆଉ ବାଲ୍ୟବିବାହ ନିଷେଧ ବାବଦ ଗୋଟିଏ ରାଜ୍ୟସ୍ତରୀୟ କର୍ମଶାଳାଥି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଆମର ଆଇବା ପିଢ଼ିକେ କୁପ୍ରଥା ନାଇଥିବା ଗୋଟିଏ ସୁସ୍ଥ ସମାଜ ଯୋଗାଇ ଦେବାର ଦିଗେ ସରକାର ପ୍ରତିବଦ୍ଧ ଆନ୍। ଶିକ୍ଷା ଆଉ ସଚେତନତା ଜରିଏ ହିଁ ଏସବୁ କୁପ୍ରଥାକେ ଦୂର କରାଯାଇପାରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟ ସରକାର ଖଣିମାନଙ୍କ ନିଲାମ ଲାଗି ଜାନୁଆରୀ 3 ଦିନ ଜରୁରୀ ବୈଠକ ଡାକିଛନ୍। ବୈଠକଟି ଖଣି ଆଉ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହିତ ଓଏମ୍ସି ଲିମିଟେଡ୍ର ମହାନିର୍ଦ୍ଦେଶକ, ଖଣି ନିର୍ଦ୍ଦେଶକ ଆଉ ଜିଏସ୍ଟି ଅଧିକାରୀମାନେ ଉପସ୍ଥିତ ରହିବେ। ବୈଠକଟି 49 ଖଣି ନିଲାମ ଲାଗି ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ ହେବା, ତାର ଉତ୍ତରୁ ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ସ୍ଥିତି ଆଉ ନିଲାମ ପ୍ରସ୍ତୁତି ଯାଞ୍ଚ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର 108 ଆର୍ଥିକ ଆଉ ସାମାଜିକ କ୍ଷେତ୍ରଥି ପଛୁଆ ବର୍ଗ ଏସ୍ଇବିସିକେ କେନ୍ଦ୍ରୀୟ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ତାଲିକାଥି ସାମିଲ କରିବା ଲାଗି କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିକରି ଅନୁରୋଧ କରିଛନ୍। ଇ ସମ୍ପ୍ରଦାୟମାନେ ରାଜ୍ୟ ସରକାରଙ୍କର ଏସ୍ସିବିସି ତାଲିକାଥି ସାମିଲ ହୋଇଥିଲେ ବି କେନ୍ଦ୍ରୀୟ ଓବିସି ତାଲିକାନୁ ବାଦ ପଡ଼ିଛନ୍। ଏଥିଲାଗି ଇ ବର୍ଗର ଲୋକେ କେନ୍ଦ୍ର ସରକାରଙ୍କର ଚାକିରି, ଶିକ୍ଷାନୁଷ୍ଠାନ ନାଁ ଲେଖା ଆଉ ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନାନୁ ବଞ୍ଚିତ ହେଉଛନ୍। ଇ ବର୍ଗର ଲୋକଙ୍କୁ କେନ୍ଦ୍ରୀୟ ତାଲିକାଥି ସାମିଲ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରଥି ଚାକିରି ସୁବିଧା ସୁଯୋଗ ମିଳିପାରିବା ବୋଲି ଶ୍ରୀ ପ୍ରଧାନ ଚିଠିଟି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେଲ୍ ଡିଭିଜନ୍ର ଡିଭିଜନାଲ୍ ବୈଠକଟି ଆଜି ଯୋଗ ଦେଇକରି ଓଡ଼ିଶାର ଭିନ୍ ଭିନ୍ ରେଲ୍ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍। ଇ ବାବଦେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍, ବୈଠକଟି ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର, ତାଲଚେର ବିମଳଗଡ଼, ଜରପଡ଼ା ସମ୍ବଲପୁର ଆଉ ସାସନ ଝାରସୁଗୁଡ଼ା ଆଉ 3 ଆଉ 4 ନମ୍ଘର ରେଲ ଲାଇନ୍ ପ୍ରକଳ୍ପ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ସମ୍ବଲପୁର ଜିଲ୍ଲା ମାନେସ୍ୱର୍ଣ୍ଣ ରେଲ୍ ସଫେଇ ଲାଇନ୍ ଆଉ ଷ୍ଟେସନ୍ ତିଆରି ହେବା, 2026 ମସିହା ତ ଖୋର୍ଦ୍ଧା ବଲାଙ୍ଗୀର ରେଲ୍ ଲାଇନ୍ କାମ ଶେଷ ହେବା, ବିଶାଖାପଟନମ୍କେ ବନ୍ଦେ ଭାରତ ଟ୍ରେନ୍ ସହିତ ପଶ୍ଚିମାଞ୍ଚଳନୁ 4 ବନ୍ଦେ ଭାରତ ଟ୍ରେନ୍ ଚଲାବାର ଲାଗି ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍। ବୈଠକଟି ବରଗଡ଼, ବଲାଙ୍ଗୀର, କନ୍ଧମାଳ ଆଉ ଛତିଶଗଡ଼ ମହାସମୁନ୍ଦ୍ର ସାଂସଦ ଉପସ୍ଥିତ ଥିଲେ। ପୃଥିର ସବୁନୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ନାଟକ ଭାବେ ପରିଚିତ ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆଇବା କାଲିଠାନୁ ମୂଳ ହେଉଛି। ଆଇବା 11 ଦିନ ତକ ବରଗଡ଼ ସହର ମଥୁରା ନଗରୀ ଆଉ ଅମାପାଲି, ଗୋପପୁର ଆଉ ସହର ମଝିତି ଥିବା ଜିରା ନଦୀ, ଯମୁନା ନଦୀ ସଜବା। ମଥୁରା ନଗରୀନ କଂସ ମହାରାଜଙ୍କ ରାଜୁତି ଚାଲବା, ଏଥିଲାଗି ଧନୁଯାତ୍ରା ମହୋତ୍ସବ କମିଟି ତରଫୁ ସବୁ ତୟାରୀ ଶେଷ କ୍ଷେପ୍ତି ପହଞ୍ଚିଛି। ବରଗଡ଼ ହାଟପଦାନ ମହାରାଜ କଂସଙ୍କ ରାଜଦରବାର ତିଆରି କରାଯାଇଥିବା ବେଳେ ନିଶାମଣି ହାଇସ୍କୁଲ ପଡ଼ିଆନ ରଙ୍ଗମହଲ କରାଯାଇଛି। ଏ ବଛର ଧନୁଯାତ୍ରା ମହୋତ୍ସବ ୟୁଟ୍ୟୁବ୍ ଚ୍ୟାନେଲ୍ଟି ସିଧା ପ୍ରସାରଣ କରାଯିବା, ଯେଉଁଟାକି ଦେଶ ଆଉ ଦେଶ ବାହାରେ ରହୁଥିବା କଳାକାରମାନେ ସିଧା ପ୍ରସାରଣ ଦେଖିପାରିବେ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଆକାଶବାଣୀକୁ ସୂଚନା ଦେଇକରି କହିଛନ୍।
ବରଗଡ଼ ଧନୁଯାତ୍ରା ମହୋତ୍ସବ 24 ଡିସେମ୍ବର ଷ୍ଟାର୍ଟ ହେବାକୁ ଯାଉଛି। ଏଟା ଲାଗି ମୋର ସମସ୍ତଙ୍କୁ ରିକ୍ୱେଷ୍ଟ କି ଆପଣ ଏଥର ବରଗଡ଼ ଧନୁଯାତ୍ରା ମହୋତ୍ସବ ନିହାତି ଦେଖିବା ପାଇଁ ଆସିବେ। ଟାଉନ୍ର ସଜା, ଟାଉନ୍ର କ୍ଲିନିନେସ୍ ସବୁ ଇଭେଣ୍ଟ ଆମେ କରୁଛୁ ଏବଂ ଗଲାଥର ବୋଲି ଏଥର ମଧ୍ୟ ଆମେ ଗୁଡ଼ାଏ ଇଭେଣ୍ଟ ଧନୁଯାତ୍ରାରେ ପ୍ଲାନ୍ କରୁଛୁ। ଯେମିତି ଆମର ରଙ୍ଗୋଲି କମ୍ପିଟିସନ୍ ହେଲା, ଆର୍ଟିଷ୍ଟ କ୍ୟାମ୍ପ ହେଲା, ଏଥର ଆମେ ଗୋଟେ ନ୍ୟାସନାଲ୍ ସେମିନାର ମଧ୍ୟ କରୁଛୁ ପଞ୍ଚାୟତ କଲେଜ ସାଙ୍ଗରେ। ତ ମୋର ସମସ୍ତଙ୍କୁ ଏଟା ମୋର ରିକ୍ୱେଷ୍ଟ ରହିବ ଏଜ୍ ଧନୁଯାତ୍ରା ମହୋତ୍ସବ ପ୍ରେସିଡେଣ୍ଟ କି ଆପଣମାନେ ଏଥର ନିହାତି ଧନୁଯାତ୍ରା ବୁଲିବା ପାଇଁ ଆସିବେ ଏବଂ ମୁଁ ଆଶା କରିବି ଆପଣମାନଙ୍କର ଗଲାବର ଯୋଉ ଥିଲା ତାଠାରୁ ବି ଏଥର ମଧ୍ୟ ଭଲ ରହିବ।
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଗନ୍ତି ମନ୍ତି ବାବଦେ ଗୋଟିଏ ଜନସ୍ୱାର୍ଥ ମାମଲାର ଶୁଣାଣି ବେଲ୍କେ ହାଇକୋର୍ଟନ ଆଜ୍ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସତ୍ୟପାଠ ଦାଖଲ କରିଛି। ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି, ତାର ଉତ୍ତରୁ ଶ୍ରୀମନ୍ଦିର ପ୍ରଶାସନକେ ହସ୍ତାନ୍ତର କରାଯାଇଛି ବୋଲି ସତ୍ୟପାଠଟି ଉଲ୍ଲେଖ କରାଯାଇଛି। ସେନ୍ତା ଗଣତି ମନ୍ତି ଲାଗି ଏସ୍ଓପି ତିଆରି କରାଯାଉଛି, ଖୁବ୍ ଜଲ୍ଦି ପ୍ରକ୍ରିୟା ମୂଲ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଇତର ଛଡ଼ା 1800-1178-00 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ। ବଲାଙ୍ଗୀର ଜିଲ୍ଲା ଦେଉଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଲା ଆଉ କୁମରିଆ ସାନଖଳା ସୁଲିଆ ପୀଠନ ଆଦିବାସୀମାନଙ୍କର ପ୍ରସିଦ୍ଧ ସୁଲିଆ ଯାତ୍ରା ହୋଇଯାଇଛି। ଫି ବଛର ପୁଷ ମାସର ଉଜ୍ଜଲ ପଖର ପହିଲା ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଏସି। ଗଲା ରାତି ନିଶି ପୂଜା କରାଯାଇଥିଲା। ଆଜି ପହପହନୁ କୁମରିଆ ଗାଁ ପାଖର ସୁଲିଆ ଗୁଡ଼ିନୁ ଦେହେରୀ ଆର୍ ବରୁଆମାନେ ପୂଜା କଲାହୁତରୁ ବଜାଗଜା ସହିତ ଶୋଭାଯାତ୍ରାଥି ବଡ଼ଖଲାକେ ପହଞ୍ଚିଥିଲେ। ଖଇରଗୁଡ଼ା ମୁଖିଆ ସୁଲିଆ ପୀଠନ ପୂଜା କରାଯାଇକରି ସୁଲିଆ ବୁଢ଼ାକେ ଭୋଗ ଲଗାଯାଇଥିଲା। ସମ୍ବଲପୁରନ ଚାଲିଥିବା 5 ନମ୍ବର ସମ୍ବଲପୁରୀ ସମ୍ମେଳନ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମ୍ବଲପୁରୀ ଭାଷାକେ କେନ୍ତାକରି ଉଚ୍ଚା ସ୍ତରକେ ନିଆଯାଇପାରବା ସେ ଦିଗେ ସମୟ ମିଶିକରି କାମ କରବାରକେ ଆହ୍ୱାନ ଦେଇଛନ୍। ପାଣିପାଗ, ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ ରାତିର ତାପମାତ୍ରା ନାହିଁ ବଦଳେ। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ି ହେବାରକେ ନେଇକରି ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର ସହିତ 11 ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ, ଭୁବନେଶ୍ୱରନ 150 ନୂଆ 108 ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଳ ବିବାଦ ଉଚ୍ଚସ୍ତରୀୟ କମିଟିର ବସଲା ହେବା ପହିଲା ବୈଠକ ଆଲୋଚନା ଜରିଏ ବିବାଦର ସମାଧାନ ଲାଗି ସଭେ ସହମତ କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର 108 ଏସ୍ସିବିସି ସମ୍ପ୍ରଦାୟକେ କେନ୍ଦ୍ରୀୟ ଓବିସି ତାଲିକାତି ସାମିଲ କରବାର୍କେ କେନ୍ଦ୍ର ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଇବା କାଲିଠାନୁ ହେବା ମୁଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।